ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ক্ষমা কর পাপ মোর,
ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଯୁଦ୍ଧ ଏବଂ ଯୁଦ୍ଧର ଗୁଜବ। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ପରମପିତା ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଯୁଦ୍ଧ ଏବଂ ଯୁଦ୍ଧର ଗୁଜବ। ବନ୍ଧୁ, ବର୍ତ୍ତମାନ ଯେଉଁ ୟୁକ୍ରେନ୍ ଆଉ ରୁଷିଆ ଯୁଦ୍ଧ ଚାଲିଛି, ଏହା ଆମମାନଙ୍କୁ ଦର୍ଶାଉଅଛି ଯେ ଏହି ଯୁଗ ବହୁ ଶୀଘ୍ର ଶେଷ ହେବାକୁ ଯାଉଅଛି। ବନ୍ଧୁ, ଯୁଦ୍ଧରେ ଅନେକ ଲୋକ ଆକ୍ରାନ୍ତ, ଅନେକ ଲୋକ ମୃତ୍ୟୁ, ଅନେକ ଲୋକ ଗୃହହୀନ, ଅନେକ ଲୋକ ଆପଣା ପରିଜନଙ୍କୁ ହରାଇଥାନ୍ତି, ଅନେକ ନଷ୍ଟ ହୋଇଥାଏ। ଆଉ ଯୀଶୁଖ୍ରୀଷ୍ଟ ଆସିବା ପୂର୍ବେ ଏହାସବୁ ଘଟେ ବୋଲି ପବିତ୍ର ଶାସ୍ତ୍ର ବାଇବଲ ଆମମାନଙ୍କୁ କହୁଅଛି। ତାହେଲେ ଚାଲନ୍ତୁ ଆମେ ବିଶେଷ ଭାବରେ ଯୁଦ୍ଧ ଏବଂ ଯୁଦ୍ଧର ଗୁଜବ ବିଷୟରେ ଆମେ ଜାଣିବା। ପୁଣି ଥରେ ଆମେ ଇତିହାସର ଏକ ସମୟକୁ ଆସିଅଛୁ, ଯେତେବେଳେ ଯୁଦ୍ଧର ସାବରମାନେ ଆମ ଚାରିପାଖରେ ଘୁରି ବୁଲୁଛନ୍ତି। ବନ୍ଧୁ, ପୁଣି ଥରେ ଆମେ ଯୁଦ୍ଧର ଆବଶ୍ୟକତା, ଏହାର ନୈତିକତା, ଏହାର ଜ୍ଞାନ ଇତ୍ୟାଦି ବିଷୟରେ ବ୍ୟାପକ ମତାମତର ସମ୍ମୁଖୀନ ହେଉଛୁ। ମୋ ସମତେ ସମସ୍ତଙ୍କ ମତ ଏହା। ବନ୍ଧୁ, ଏହି ବାର୍ତ୍ତା ସହିତ ମୋର ଉଦ୍ଦେଶ୍ୟ ହେଉଛି ଏହି ନିର୍ଦ୍ଦିଷ୍ଟ ମୁକାବିଲା ସାଂସାରିକ ଅର୍ଥରେ ୱାରେଣ୍ଟ ବା ଗ୍ୟାରେଣ୍ଟି ହୋଇଛି କି ନାହିଁ ତାହା ସମାଧାନ କରିବା ନୁହେଁ, ବରଂ ଏହା ସୃଷ୍ଟି କରୁଥିବା ବୃହତ୍ ପ୍ରଶ୍ନକୁ ଦେଖିବା। ବିଶେଷ କରି ରାଜ୍ୟ ସହିତ ରାଜ୍ୟର ସମ୍ପର୍କର ପ୍ରଶ୍ନ। ବନ୍ଧୁ, ମୋତେ ଲାଗୁଛି ଯେ ଏହିପରି ସମୟରେ ଆମ ଧ୍ୟାନ ହଟାଇବା ଏବଂ କିଛି ମୌଳିକ ଜିନିଷ ଭୁଲିଯିବା ଆମ ପାଇଁ ବହୁତ ସହଜ, ଯେପରିକି ଯୁଦ୍ଧର ସାଧାରଣତ୍ଵ। ବନ୍ଧୁ, ସର୍ବପ୍ରଥମେ ଯେତେବେଳେ ବି ଯୁଦ୍ଧର ଶବ୍ଦଗୁଡ଼ିକ ଆମେ ଭୁଲିଯିବା ପରି ମନେ ହୁଏ ଯେ ଆମେ ଦୁନିଆର ରାଜନୈତିକ ବ୍ୟବସ୍ଥାର ଏହାର ସ୍ୱାଭାବିକ ଆଉ ଏହା ଏବଂ ଆଶା କରାଯାଏ। ବନ୍ଧୁ, ଯୀଶୁଙ୍କ ତିନୋଟି ବାକ୍ୟ ମୋତେ ଏହା ଧ୍ୟାନ ଦେବାର ସାହାଯ୍ୟ କରେ, ଯାହା ଆମେ ପ୍ରଥମ ପଦଟି ଆମେ ଦେଖୁଅଛୁ, ତାହା ଆମେ ପାଉଅଛୁ ମାଥ୍ୟୁ ତାର 24:6-7। ଯଦି ଆପଣଙ୍କର ସମୟ କିଛି ଅଛି ଶ୍ରୋତା, ତାହେଲେ ମାଥ୍ୟୁ 24 ସାରା ପର୍ବ ଯଦି ପଢ଼ିବେ, ଯୁଦ୍ଧ ବିଷୟରେ ସ୍ପଷ୍ଟ ଭାବରେ କିପରି ଯୀଶୁ କହୁଛନ୍ତି ତାହା ଆମେ ଦେଖିପାରିବା। ଆପଣ ଯୁଦ୍ଧ ଏବଂ ଯୁଦ୍ଧର ଗୁଜବ ବିଷୟରେ ଶୁଣିବେ ବୋଲି ସେହି ଅଧ୍ୟାୟରେ ଲେଖାଯାଇଅଛି। କିନ୍ତୁ ଧ୍ୟାନ ଦିଅନ୍ତୁ ବନ୍ଧୁ, ଯେ ଆପଣ ଭୟଭୀତ ହୁଅନ୍ତୁ ନାହିଁ ବୋଲି ସେ କହନ୍ତି। ଯୁଦ୍ଧ ବିଷୟରେ ଶୁଣିବେ, ଯୁଦ୍ଧର ଗୁପଜ ବିଷୟରେ ଶୁଣିବେ, ଆଉ ତାହା ଶୁଣିଲା ପରେ ଭୟଭୀତ ହେବା କିଛି ଆବଶ୍ୟକ ନାହିଁ। କିପରି? କାହିଁକି? ଏହିପରି ଘଟଣା ନିଶ୍ଚିତ ଘଟିବ। ଯୀଶୁଖ୍ରୀଷ୍ଟ ଆସିବା ପୂର୍ବେ ଏହିପରି ଘଟଣା ନିଶ୍ଚିତ ରୂପେ ଘଟିବ, କିନ୍ତୁ ଶେଷଟି ଆସିବା ଜାତି ଜାତି ବିରୁଦ୍ଧରେ ଏବଂ ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉତ୍ପନ୍ନ ହେବ। ଆମେ ଯଦି ଦେଖିବା ଆମ ରାଜନୀତି, ଆମେ ଯଦି ଦେଖିବା ଏହି ନୈତିକ ଜୀବନରେ, ଏହି ପୃଥିବୀରେ, ସାଂସାରିକ ଜୀବନରେ ଜାତି ଜାତି ବିରୁଦ୍ଧରେ, ବନ୍ଧୁ ଜାତି ଜାତି ବିରୁଦ୍ଧରେ ତାହିଁ ନୁହେଁ, ପରିବାରରେ ମଧ୍ୟ ଏହିପରି ଯୁଦ୍ଧ ରହିଅଛି। ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉତ୍ପନ୍ନ ହେଉଛି, ଯାହା ଆମେ ବର୍ତ୍ତମାନ ଦେଖୁଅଛୁ। ରୁଷିଆ ଉକ୍ରେନରେ ଆକ୍ରମଣ କଲେ ଚାଲିଛି, ଯୁଦ୍ଧ ଚାଲିଛି, ବର୍ତ୍ତମାନ ଚାଲିଛି, ଆଉ ସେ ଯୁଦ୍ଧରେ ଅନେକ ଲୋକେ ପ୍ରାଣ ହରାଉଛନ୍ତି, ଉଭୟ ରୁଷିଆରୁ ଉକ୍ରେନରୁ ସୈନିକ ଆଉ ସାଧାରଣ ଲୋକମାନେ ମଧ୍ୟ, ନିରୀହ ଲୋକମାନେ ପ୍ରାଣ ହରାଉଛନ୍ତି। ଯୁଦ୍ଧ ଯୁଦ୍ଧ କାହାକୁ ଶାନ୍ତି ଆଣେ ନାହିଁ। ପରମେଶ୍ୱର କହନ୍ତି ଏହିସବୁ ଘଟିବ। ଏହି ବାକ୍ୟଗୁଡ଼ିକ ମୋତେ ମନେ ପକାଇବା ଦିଏ ଯେ ବନ୍ଧୁ, ଇରାକର ପରିସ୍ଥିତିକୁ ନେଇ ଯୁଦ୍ଧ କଥାବାର୍ତ୍ତା ଈଶ୍ୱରଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ନୁହେଁ। ଆଉ ବର୍ତ୍ତମାନ ଯେଉଁ ଯୁଦ୍ଧ ଚାଲିଛି ୟୁକ୍ରେନରେ, ରୁଷିଆ ଯେପରି ୟୁକ୍ରେନକୁ ଆକ୍ରମଣ କରୁଛି, କେବେ ହେଲେ ଆଶ୍ଚର୍ଯ୍ୟ ହେବା ନାହିଁ। କାହିଁକି? ଯେହେତୁ ଯୀଶୁ ଏହା ଏହି ବିଷୟରେ ଆମମାନଙ୍କୁ କହିସାରିଛନ୍ତି। ଆମେ ଆଶ୍ଚର୍ଯ୍ୟ ହେବା ଉଚିତ ନୁହେଁ ବନ୍ଧୁ, ଯେ ଏହି ଦୁନିଆରେ ଦ୍ୱନ୍ଦ୍ୱ ସୃଷ୍ଟି ହେବ, ସେଠାରେ ଯୁଦ୍ଧ ହେବ ଏବଂ ଯୁଦ୍ଧର ଖୁଜବ ହେବ ଏବଂ ତାପରେ ଶେଷ ଆସିବ। ଏହା କହିବାର ଅର୍ଥ ନୁହେଁ ଯେ ଆମେ କେବଳ ଅନ୍ଧ ଦୃଷ୍ଟିରେ ହାତ ବଢ଼ାଇବା ଉଚିତ ନିଶ୍ଚିତ ନୁହେଁ। ଯୁଦ୍ଧ ଏବଂ ଖରାପ ଜିନିଷ ଅଟେ ଏବଂ ଯେତେବେଳେ ସମ୍ଭବ ଏହାକୁ ଏଡ଼ାଇବା ଉଚିତ ବନ୍ଧୁ। ତଥାପି ଏହି ଦୁନିଆରେ ଜୀବନର ବାସ୍ତବତା ହେଉଛି ସମୟରେ ଶେଷ ପର୍ଯ୍ୟନ୍ତ ଦ୍ୱନ୍ଦ୍ୱ ସୃଷ୍ଟି ଦେବା, ଦୁଇଟି ବିରୋଧୀ ରାଜ୍ୟ ଦ୍ୱନ୍ଦ୍ୱ। ଯୀଶୁଙ୍କ ଦ୍ୱିତୀୟ ବାକ୍ୟ ଯାହା ମୋତେ ଏହି ସମୟରେ ସୂଚିତ କରେ ତାହା ଆମେ ପାଉଅଛୁ ଗୀତ ସଂହିତା 8:36। ଯୀଶୁ କହିଥିଲେ, ମୋର ରାଜ୍ୟ ଏହି ଜଗତର ନୁହେଁ। ଏହିପରି ଆମେ ମାଥ୍ୟୁ 8:36 ପାଉଅଛୁ, ମୋର ରାଜ୍ୟ ଏହି ଜଗତର ନୁହେଁ। ଯଦି ମୁଁ ଏହା ହୋଇଥାନ୍ତା, ମୋର ସେବକମାନେ ଯେଉଁମାନଙ୍କ ଦ୍ୱାରା ମୋର ଗିରଫ ବା ଗିରଫଦାରୀକୁ ରୋକିବା ପାଇଁ ଯୁଦ୍ଧ କରିବେ, କିନ୍ତୁ ବର୍ତ୍ତମାନ ମୋର ରାଜ୍ୟ ଅନ୍ୟ ସ୍ଥାନରେ ଅଛି ବୋଲି ଯୀଶୁଖ୍ରୀଷ୍ଟ ପ୍ରକାଶ କରିଥିଲେ। ବନ୍ଧୁ, ଯୁଦ୍ଧ ଏକ ଭୟଙ୍କର ପରିସ୍ଥିତିକୁ ସୃଷ୍ଟି କରିଥାଏ। ଯୁଦ୍ଧ ଦୁଃଖ କଷ୍ଟ ବାଧା ଆଣିଥାଏ। ଯୀଶୁ କହନ୍ତି, ମୋର ରାଜ୍ୟ ଏହି ଜଗତର ନୁହେଁ। ଆମେ ମାନବ ଇତିହାସର ଏକ ଯୁଗରେ ବାସ କରୁଛୁ ବନ୍ଧୁ, ଯେତେବେଳେ ଦ୍ୱନ୍ଦ୍ୱରେ ରାଜ୍ୟ ଥାଏ ଏବଂ ମୋର ଅର୍ଥ ନୁହେଁ। ଇରାକ ଏବଂ ଯୁକ୍ତରାଷ୍ଟ୍ରର ରାଜ୍ୟ ମୋର ମନରେ ଏକ ଅଧିକ ଗୁରୁତ୍ୱପୂର୍ଣ୍ଣ ବିବାଦ ଅଛି। ବର୍ତ୍ତମାନ ଯେଉଁ ରୁଷିଆ ଉକ୍ରେନରେ ଯୁଦ୍ଧ ଚାଲିଛି, ମୋର ମନରେ ଏକ ଅଧିକ ଗୁରୁତ୍ୱପୂର୍ଣ୍ଣ ବିବାଦ ଚାଲିଛି, ଏହି ଜଗତର ରାଜ୍ୟ ଏବଂ ସ୍ୱର୍ଗରାଜ୍ୟର ମଧ୍ୟରେ ବିବାଦ ବିଷୟରେ। ଆମ ଦେଶ ଭଲ ଏବଂ ନିରପେକ୍ଷ ଏବଂ ଯେପରି ଆମେ ଭାବୁଛୁ, ଅନ୍ତିମ ବିଶ୍ଳେଷଣରେ ଏହି କ୍ଷେତ୍ରରେ ଏକ ଅଂଶ ଯାହାକୁ ଈଶ୍ୱର ଏହି ଜଗତର ରାଜ୍ୟ ବୋଲି କହନ୍ତି ବନ୍ଧୁ। ଅନ୍ୟପକ୍ଷରେ ଯୀଶୁ ଏକ ନୂତନ ରାଜ୍ୟ ପ୍ରତିଷ୍ଠା କରିବାକୁ ଆସୁଛନ୍ତି ବନ୍ଧୁ, ଆଉ ସେହି ନୂତନ ରାଜ୍ୟରେ ଏହିପରି ଯୁଦ୍ଧ ନଥିବ, କଷ୍ଟ ନଥିବ, ବାଧା ନଥିବ, କେହି ନିରୀହ ଲୋକ ମୃତ୍ୟୁ ହେବେ ନାହିଁ, କେହି କାହାକୁ ଆକ୍ରମଣ କରିବ ନାହିଁ, ଏହିପରି ନୂତନ ରାଜ୍ୟ ପ୍ରତିଷ୍ଠା କରିବାକୁ ଆସୁଛନ୍ତି। ଏହି ଜଗତର ରାଜ୍ୟଗୁଡ଼ିକ ଜାତୀୟ ସୀମା ଦ୍ୱାରା ଚିହ୍ନଟ ହୋଇଥାଏ, ଯାହାକୁ ରକ୍ଷା କରିବା ଏବଂ ସୁରକ୍ଷିତ କରିବା ଆବଶ୍ୟକ ପଡ଼ିଥାଏ, ଯେଉଁଥିରେ ଏହାର ନାଗରିକମାନେ ଜୀବନଯାପନ କରିବାକୁ ଉତ୍ସାହିତ ହୁଅନ୍ତି, ଯାହାର ସାମୂହିକ ସମାଜ ପାଇଁ ଲାଭଦାୟକ ହୋଇଥାଏ। ଏବଂ ଯଦି ତାହା ନ ହୁଏ ବନ୍ଧୁ, ତେବେ ସେମାନଙ୍କୁ ବଳର ଧମକ ଦ୍ୱାରା ସାଞ୍ଜ କରାଯାଇଥାଏ, କାରାଗାରକୁ ଅନୁଭୁକ୍ତ କରି ଏବଂ ଏହାର ମୂଳ ଉଦ୍ଦେଶ୍ୟ ଭାବରେ ସାମୂହିକ ଗୋଷ୍ଠୀର ଶାନ୍ତିପୂର୍ଣ୍ଣ ତଥା ସମୃଦ୍ଧ ଆଗ୍ରହିତ ହୋଇଥାଏ। ବନ୍ଧୁ, ଯୀଶୁ ଆମର କରିଥିବା ରାଜ୍ୟ ଜାତୀୟ ସୀମା ଦ୍ୱାରା ଚିହ୍ନିତ ଶାରୀରିକ ନୁହେଁ ବନ୍ଧୁ, ବରଂ ଏହା ଏକ ଆଧ୍ୟାତ୍ମିକ ରାଜ୍ୟ, ଯାହା ତାଙ୍କ ଉପରେ ବିଶ୍ୱାସ କରୁଥିବା ସମସ୍ତଙ୍କ ହୃଦୟରେ ରହିଥାଏ। ତାଙ୍କୁ ଅନୁସରଣ କରୁଥିବା ସମସ୍ତ ବ୍ୟକ୍ତି ତାଙ୍କୁ ରାଜ୍ୟର ନାଗରିକ ହୁଅନ୍ତି, ଯେତେବେଳେ କି ସେମାନେ ମଧ୍ୟ କିଛି ଜାତିର ସୀମା ମଧ୍ୟରେ କିଛି ସାଂସାରିକ ରାଜ୍ୟରେ ବଞ୍ଚିବା ଆବଶ୍ୟକ କରନ୍ତି। ବନ୍ଧୁ, ଖ୍ରୀଷ୍ଟିଆନମାନେ ଯେପରି ଦ୍ୱତ ନାଗରିକତ୍ୱ ଧାରଣା କରନ୍ତି, ଈଶ୍ୱରଙ୍କ ଉପରେ ବିଶ୍ୱାସ ଲୋକ ଭାବରେ ଆମେ ତାଙ୍କ ରାଜ୍ୟରେ ସଦସ୍ୟ, ଏହି ଜଗତର ଏକ ସମାଜ ନୁହେଁ ବନ୍ଧୁ, ମନେ ରଖିଥାନ୍ତୁ। ଅନ୍ୟ ଅର୍ଥରେ ସ୍ୱର୍ଗରାଜ୍ୟ ଏହି ଜଗତର ରାଜ୍ୟ ପରି ସମାନ ନିୟମ ଏବଂ ଲକ୍ଷ୍ୟ ଅନୁଆଈ ବଞ୍ଚେ ନାହିଁ, ତଥାପି ଆମେ ରହୁଥିବା ବିଭିନ୍ନ ରାଷ୍ଟ୍ରର ନାଗରିକ ମଧ୍ୟ ଅଛୁ ବନ୍ଧୁ। ଏହାଦ୍ୱାରା ନାଗରିକତ୍ୱ ହିଁ ଆମକୁ ଏହି ଦୁନିଆରେ ରାଜ୍ୟଗୁଡ଼ିକରେ କେଉଁ ଅଂଶରେ ଖେଳିବା ଉଚିତ ତାହା ଉପରେ ସଂଘର୍ଷ କରିବାକୁ ଲାଗେ। ଆମେ ଲାଗୁ ଯେ ସାଂସାରିକ ରାଜ୍ୟଗୁଡ଼ିକ କେବଳ ସେହି ସାଂସାରିକ, ସେମାନେ ଚିରସ୍ଥାୟୀ ରହିବେ ନାହିଁ ବନ୍ଧୁ, ମନେ ରଖନ୍ତୁ। ସେମାନେ ଆମକୁ ଈଶ୍ୱରଙ୍କ ନୀତି ଶିକ୍ଷା ଦେବେ ନାହିଁ, ସେମାନେ ପ୍ରାକୃତିକ ଦ୍ୱାରା ଈଶ୍ୱରଙ୍କ ପ୍ରକାଶ କରୁଥିବା ଗଭୀର ସତ୍ୟ ନୁଆଁ ବଞ୍ଚିପାରିବେ ନାହିଁ, ଏହା ମନେ ରଖନ୍ତୁ ବନ୍ଧୁ। ଦୁର୍ଭାଗ୍ୟସତା ଯେଉଁ ସ୍ତରରେ ସେମାନେ ରହୁଥିବା ବିଶ୍ୱର ଜାତି ସହିତ ଖ୍ରୀଷ୍ଟିଆନମାନେ କେତେ ପରିମାଣରେ ସମାନ ହୁଅନ୍ତି, ସେହି ଦେଶ ସେମାନଙ୍କୁ ଖ୍ରୀଷ୍ଟିଆନ ଭାବରେ କିପରି ବ୍ୟବହାର କରିଛି ତାହାଦ୍ୱାରା ପରିଚାଳିତ ହୋଇଥାଏ ବନ୍ଧୁ। ଉଦାହରଣ ସ୍ୱରୂପ, ଖ୍ରୀଷ୍ଟିଆନ ଚର୍ଚ୍ଚର ପ୍ରଥମ 300 ବର୍ଷ ପାଇଁ ରୋମ୍ ସ୍ୱୀକୃତିପ୍ରାପ୍ତ ଧର୍ମରେ ଖ୍ରୀଷ୍ଟିଆନ ଧର୍ମ ନଥିଲା, ଫଳସ୍ୱରୂପ ସମୟ ସମୟରେ ରୋମାନ ସମ୍ରାଟମାନେ ଖ୍ରୀଷ୍ଟିଆନମାନଙ୍କ ଉପରେ ନିର୍ଯାତନା ଦୟାଳ ଆଦାୟ କରିଥିଲେ। ସ୍ୱାଭାବିକ ଭାବରେ ସେହିଭଳି ଏକ ସରକାରରେ ଯେତେବେଳେ ଜଣେ ଖ୍ରୀଷ୍ଟିଆନ ଭାବରେ ଆପଣଙ୍କୁ କୁହାଯାଉଥିଲା ଯେ ଆପଣ ନିଶ୍ଚିତ ଭାବରେ ସେମାନେ ଯୋଗା ଦେବେ ଏବଂ ଏହି ଜାତିର ସୀମା ରକ୍ଷା କରିବାରେ ତଥା ବିସ୍ତାର କରିବାରେ ସାହାଯ୍ୟ କରିବେ, ଯାହା ନିୟମିତ ଭାବେ ଚର୍ଚ୍ଚକୁ ନିର୍ଯାତନା ଦେଇଥାଏ, ସ୍ୱାଭାବିକ ଭାବରେ ଆପଣ ମନା କରିଦେଇଛନ୍ତି ବନ୍ଧୁ। 313 ଖ୍ରୀଷ୍ଟାବ୍ଦରେ ସମ୍ରାଟ କନଷ୍ଟାଇନ୍ ନିଜକୁ ଖ୍ରୀଷ୍ଟିଆନ ଘୋଷଣା କଲେ ଏବଂ ଶେଷରେ କେବଳ ଖ୍ରୀଷ୍ଟିଆନ ଧର୍ମକୁ ଆଇନଗତ କଲେ ନାହିଁ, ବରଂ ଏହାର ପ୍ରଚାର ଆରମ୍ଭ କଲେ। ଯେଉଁମାନେ ସେହି ଯୀଶୁ ଖ୍ରୀଷ୍ଟଙ୍କୁ ସେହି ବିଶ୍ରାମ ଦିନ ପାଳନ କରୁଥିଲେ ସେମାନଙ୍କୁ ନଷ୍ଟ କରିବା ପାଇଁ ଚେଷ୍ଟା କରୁଥିଲେ। ବର୍ତ୍ତମାନ ଖ୍ରୀଷ୍ଟମାନେ ଖୋଲାଖୋଲି ଭାବରେ ଏବଂ ଉପାସନା କଲେ ଏବଂ ରାଜ୍ୟ ପାଇଁ ପ୍ରତି ସେମାନଙ୍କ ମନୋଭାବ ବଦଳିଗଲା, ଫଳସ୍ୱରୂପ ଖ୍ରୀଷ୍ଟିଆନମାନେ ସେମାନେ ଯୋଗ ଦେଇଥିଲେ ବନ୍ଧୁ। ସେହିଭଳି ଆମର ଭାଇମାନେ ରାଜନୈତିକ ବ୍ୟବସ୍ଥାରେ ବାସ କରିବାକୁ ବାରଣ କରନ୍ତି, ଯାହା ଏକ ପୂଜାପାଠକ ବେଆଇନ କରିଦେଲା। ଆଇନଗତ ହେବାକୁ ତୁମକୁ ଆଇନଗତ ଭାବରେ ସ୍ୱୀକୃତି ପ୍ରାପ୍ତ ଖ୍ରୀଷ୍ଟିଆନ ଚର୍ଚ୍ଚଗୁଡ଼ିକର ଏକ ଅଂଶ ହେବାକୁ ପଡ଼ିବ, ଯେହେତୁ ଆମର ନିଷେଧାଦେଶ ଏହିପରି ବିପଦରେ ଜୀବନ ବିତାଉଥିଲେ। ସେମାନେ ସ୍ୱାଭାବିକ ଭାବରେ ବାଇବଲର ଶାନ୍ତି ଏବଂ ହିଂସା ବିଷୟରେ କହିଥିଲେ। ସେମାନେ ସୈନ୍ୟ ବାହିନୀରେ ଯୋଗ ଦେବାକୁ ମନା କରିଦେଇଥିଲେ, ଯାହା ସେମାନଙ୍କ ଏକ ରାଜନୈତିକ ବ୍ୟବସ୍ଥାର ରକ୍ଷା କରିବାର ସ୍ଥିତିରେ ରଖିଥାନ୍ତା, ଯାହା ସେମାନଙ୍କ ବିରୋଧରେ ବଙ୍କା ହୋଇଥିଲା। ବନ୍ଧୁ, ନୂତନ ଜଗତରେ ଭାଇ ଭଉଣୀଙ୍କ ଅଭ୍ୟାସ ଏଠାରେ ମୂଳ ପରିବର୍ତ୍ତନ ହେଲା। ଧୀରେ ଧୀରେ ଆମେ ଆମ ଦେଶ ବିକଶିତ ହେବା ସହିତ ଏଠାରେ ଜୀବନ ଆମ ପାଇଁ ଭଲ ଥିଲା। ସମୟ ଗଢ଼ିବା ସହିତ ସରକାର ଆମକୁ ଶାନ୍ତିପୂର୍ଣ୍ଣ ଭାବରେ ବଞ୍ଚିବା ପାଇଁ ଉପାୟ ଅବଲମ୍ବନ କଲେ ଏବଂ ଆମର ଶାନ୍ତିପୂର୍ଣ୍ଣ ବିଶ୍ୱାସ ପାଇଁ ଭତ୍ତା ପ୍ରଦାନ କଲେ। ଫଳସ୍ୱରୂପ ଭାଇମାନେ ପୂର୍ଣ୍ଣ ରାଜ୍ୟରେ ଯେପରି ଭିନ୍ନ ଭିନ୍ନ ଦେଶରେ ବୁଲିବାରେ ତାଙ୍କ ବାକ୍ୟ ପ୍ରଚାର କରିବାରେ ଚାଲିଥିଲେ। ଯେଉଁଠାରେ ଥରେ ବ୍ରସ୍ ଆଚନ୍ କିମ୍ବା ପୋଲିସ ଅଧିକାରୀ କିମ୍ବା ନିର୍ବାଚିତ ସରକାରୀ କର୍ମଚାରୀ ନଥିଲେ, ବର୍ତ୍ତମାନ ସେଠାରେ ଅନେକ ଅଛନ୍ତି ବନ୍ଧୁ, ଯେଉଁମାନେ ଏହି ଉପାୟରେ ସେମାନଙ୍କ ସମ୍ପ୍ରଦାୟକ ସେବା କରନ୍ତି। ଯେହେତୁ ଆମେ ରହୁଥିବା ରାଜ୍ୟ ଆମ ପାଇଁ ଅଧିକ ଅତ୍ୟାଧବାନ ହେଲା, ସେତେବେଳେ ଆମର ମନୋଭାବ ବଦଳିଗଲା। ବନ୍ଧୁ, ଏହା ଆମର ସୈନ୍ୟବାହିନୀର ଅଂଶଗ୍ରହଣରେ ମଧ୍ୟ ଦେଖାଯାଏ। ପ୍ରାରମ୍ଭିକ ଭାଇମାନେ ବିପ୍ଳବୀ ଯୁଦ୍ଧ ଏବଂ ଯୁଦ୍ଧ ଗୃହ ଯୁଦ୍ଧରେ ଯୁଦ୍ଧ କରିବାକୁ ମନା କରିଦେଇଥିଲେ। ଅବଶ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧରେ 80%ରୁ ଅଧିକ ଭାଇମାନେ ନୈତିକ ଭାବରେ ପୂର୍ଣ୍ଣ ଯୁଦ୍ଧ ବିନା ଭାବରେ ଯୋଗ ଦେଇଥିଲେ। ବନ୍ଧୁ, 1985 ସମସ୍ତ ବୟସର ଭାଇମାନଙ୍କ ଉପରେ ହୋଇଥିବା ଏକ ସର୍ବଜ୍ଞାନର ଏବଂ ସମ୍ବୋଧିତ ବୟସ୍କ ବ୍ୟକ୍ତିଙ୍କ ସମେତ ଯେଉଁମାନେ ଅଧିକ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବୋଲି ଆଶା କରାଯାଏ, ଜାଣିବାକୁ ପାଇଲେ ଯେ ସଦସ୍ୟର 1/3 ବା 32% ପୁରୁଣା ଢଙ୍ଗର ସହିତ ସହମତ ଅଟେ ଯେ ଏହା ଅଟେ ଯୁଦ୍ଧ କରି କୌଣସି ଯୁଦ୍ଧରେ ସାହାଯ୍ୟ କରିବାକୁ ଭୁଲ ଅଟେ। ବନ୍ଧୁ, ମୂଳରେ ଗୁରୁତ୍ୱ ବମନ କାର୍ଲ ଏଫ୍ ରପ ସାଇଟ୍ ସାଂସ୍କୃତିକ ପରିବର୍ତ୍ତନ ଏକ ସ୍ୱତନ୍ତ୍ର ଲୋକ ଥିଲେ। ଯଦି ଆମେ ଏହାର ପୃଷ୍ଠା 1955 ଦେଖିବା, ଏହିପରି ଲେଖାଯାଇଅଛି। ବନ୍ଧୁ, ମୁଁ ଏହା କହିବାକୁ ଅଂଶୀଦାର କରେ ଯେତେବେଳେ ଆମ ଦେଶ ପାଇଁ ଆମ ଭଲ, ସେତେବେଳେ ଆମେ ଭୁଲିଯିବା ସହଜ ହୋଇଥାଏ ଯେ ଆମେ 2 ରାଜ୍ୟର ନାଗରିକ ଭାବରେ ବାସ କରୁଛୁ। 1 ସାଂସାରିକ ନାଗରିକ, 2 ସ୍ୱର୍ଗ ନାଗରିକ। ଏହା ଭୁଲିଯିବା ଆମ ପାଇଁ ସହଜ ହୋଇଯାଏ ଯେ ଏହି 2 ରାଜ୍ୟ ସାଧାରଣତ୍ୱ ପରସ୍ପର ସହିତ ବିବାଦ କରନ୍ତି, ଯେପରିକି ସେମାନଙ୍କ ମୂଲ୍ୟବୋଧ ଏବଂ ଲକ୍ଷ୍ୟ। ଏହି ଭୁଲିଯିବା ଅନ୍ୟାନ୍ୟ ଉପାୟରେ ମଧ୍ୟ ଖେଳିଥାଏ। ବନ୍ଧୁ, ଏହା ମୋ ଲାଗୁଛି ବିଶେଷ ଏହିପରି ସମୟରେ ଆମେ ନାଗରିକ ଭାବେ ଆମର ଭୂମିକା କ'ଣ ହେବା ଉଚିତ। ସ୍ୱର୍ଗରାଜ୍ୟର ସଦସ୍ୟ ତଥା ଆମେ ଯୁକ୍ତରାଷ୍ଟ୍ରର ରାଷ୍ଟ୍ରର ସଦସ୍ୟ ଭାବେ କ'ଣ ହେବା ଉଚିତ, ତାହା ପ୍ରାର୍ଥନା କରିବା ଉଚିତ। ବନ୍ଧୁ, ଭ୍ରମଣ ମୁଁ ଯୀଶୁଙ୍କଠାରେ ଦ୍ୱିତୀୟ ବାକ୍ୟ ବାଣ୍ଟିବା ପୂର୍ବରୁ ମୋତେ ଟିକିଏ ଅଲଗା କରିବାକୁ ଦିଅ, ଯାହା ଆଜି ମୋର ଚିନ୍ତାଧାରାକୁ ଆକୃଷ୍ଟ କରେ। ବନ୍ଧୁ, ନିକଟ ଅତୀତରେ ଆମେ ଭାଇମାନେ କରିଥିବା ଗୋଟିଏ ସରଳ ଭୁଲ ହେଉଛି ଧାରଣା ଯେ ଆମେ ସରକାରୀ ଯୀଶୁଙ୍କୁ ଶିକ୍ଷା ଦ୍ୱାରା ବଞ୍ଚିପାରିବା। ଶାନ୍ତି ପାଇଁ ଆମର ଚିନ୍ତା ସହିତ ଆମେ ଏହା କରିଥାଉ। ଆମେ ଯୀଶୁଙ୍କ ବାର୍ତ୍ତା ପଢ଼ିବୁ ଏବଂ ଏହାର ଶାନ୍ତିପୂର୍ଣ୍ଣ ଅହିଂସା ଜୀବନଯାପନ କରିବାକୁ ଡାକିବା ପାଇଁ ବୁଝୁଛୁ। ଏହା ତାପରେ ଆମେ ଏହାକୁ ଗ୍ରହଣ କରୁଛୁ ଏବଂ ଅନୁମୋଦନ କରୁଛୁ ଯେ ଆମ ଦେଶ ମଧ୍ୟ ଏକ ଶାନ୍ତିପୂର୍ଣ୍ଣ ଏବଂ ଅହିଂସା ଜୀବନ ବିତାଇ ପାରିବ। ବନ୍ଧୁ, ଏହା ଉଭୟ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ସମ୍ଭବ ନୁହେଁ ଏବଂ ବ୍ୟବହାରିକ ଦୃଷ୍ଟିକୋଣର ସମ୍ଭବ ନୁହେଁ। ତାହେଲେ ପ୍ରିୟ ଶ୍ରୋତା, ଆମେ ଯେପରି ବର୍ତ୍ତମାନ ସମୟରେ ବାସ କରୁଅଛୁ, ଚାଲନ୍ତୁ ସେହି ଶାନ୍ତିଦାତା ପ୍ରଭୁ ଯୀଶୁଙ୍କ ବିଷୟରେ ସୁସମାଚାର, ତାଙ୍କ ସୁସମାଚାର ଅନ୍ୟମାନଙ୍କୁ ପ୍ରଚାର କରିବା। ଯେହେତୁ ଯୀଶୁଖ୍ରୀଷ୍ଟ ଏହିସବୁ ଘଟିବ ବୋଲି କହିଥିଲେ, ଆଉ ଘଟିସାରୁଛି। ଏହାର ସଙ୍କେତ ଯେ ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି। ଆମ ଯେଉଁ ସ୍ୱର୍ଗରାଜ୍ୟ ଅଛି, ସେ ସ୍ୱର୍ଗରାଜ୍ୟକୁ ଆମେ ଯିବା, ଯେଉଁଠାରେ ଶାନ୍ତିପୂର୍ଣ୍ଣ ଜୀବନରେ ଆମେ ବାସ କରିପାରିବା। ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ନିଜକୁ ଆଶାରେ ଭରାଇ ତାଙ୍କଠାରେ ବିଶ୍ୱାସ ରଖି, ଯାହା ଯୁଦ୍ଧ ବର୍ତ୍ତମାନ ଘଟୁଛି ବା ଘଟିବାକୁ ଯାଉଅଛି, ସେହି ସବୁରେ ଭୟ ନ କରି ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ନିଜ ଜୀବନ ତାଙ୍କ ହସ୍ତରେ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆପରି ଶେଷେ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛୁ, ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।